ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 121 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତେଭେଲ୍ ଇଟା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବ। ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘା ପ୍ରସାରଣ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲକାଲି ଦିଲ୍ଲୀ ନଗର ନିଗମ ଦ୍ୱାରା ପରିଚାଳିତ ଓଖଲା ନଥିବା ଅତ୍ୟାଧୁନିକ ବର୍ଜ୍ୟବସ୍ତୁ ନୁ ଶକ୍ତି ପ୍ଲାଣ୍ଟ ପରିଦର୍ଶନ କରିଛନ୍। ଏ ପ୍ଲାଣ୍ଟ ୟାଦେ ଫି ଦିନ ପାଖାପାଖି 2000 ମେଟ୍ରିକ୍ ଟନ୍ ପୌର କଠିନ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରୁଛେ ଆଉ ପାଖାପାଖି 23 ମେଗାୱାଟ୍ ସବୁଜ ଶକ୍ତି ଉତ୍ପାଦନ କରୁଛେ। ପ୍ଲାଣ୍ଟର ଦକ୍ଷତାଥି ପ୍ରଭାବିତ ହୋଇକରି ଡକ୍ଟର ମହାପାତ୍ର ଏନ୍ତା ପଦକ୍ଷେପ ରାଜ୍ୟ ସ୍ୱଚ୍ଛ ଶକ୍ତି ଉତ୍ପାଦନଥି ଯୋଗଦାନ ଦେବାର ସହିତ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ବହୁତ ସାହାଯ୍ୟ କରବା ବୋଲି କହିଛନ୍। ମୁମ୍ବାଇନ ମେ 1-4 ତକ ହେବାର ଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଦୁଇଜଣ ଓଡ଼ିଆ ପ୍ରତିଭା ଦେଖାବାର ସୁଯୋଗ ପାଇଛନ୍। ୱେବ୍ସ ଆନିମେସନ୍ ଚଳଚ୍ଚିତ୍ର ପ୍ରତିଯୋଗିତାର ଫାଇନାଲ୍ଥି ଯୋଗ ଦେବାର୍କେ ସାରା ଦେଶ 42 ଜଣ ବଛା ହୋଇଥିଲା ବେଲ୍କେ ସେ ଭିତରେ ଯାଜପୁର ଜିଲ୍ଲା ଧର୍ମଶାଳା ଜାର୍କା ଇଲାକାର ଭାଗ୍ୟଶ୍ରୀ ଶତପଥୀ ଆର୍ ଭୁବନେଶ୍ୱର ରିଷଭ ମହାନ୍ତି ଅଛନ୍। ଆନିମେସନ୍ ଚଳଚ୍ଚିତ୍ର ପଶା ଲାଗି ଭାଗ୍ୟଶ୍ରୀ ଆର୍ ଆନିମେସନ୍ ପ୍ରାମାଣିକ ଚଳଚ୍ଚିତ୍ର ଖଟି ଲାଗି ରିଷଭ ୱେବ୍ସ ଫାଇନାଲ୍କେ ଯାଇଛନ୍। ରିଷଭ ତାଙ୍କର ଅଭିଜ୍ଞତା ମାଟିକିରି କହିଛନ୍।
ତ ମୁଁ ଜଣେ ଆନିମେଟର ଆଉ ଇଲଷ୍ଟ୍ରେଟର ଭୁବନେଶ୍ୱରରୁ। ମୁଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ଅହମଦାବାଦରେ ଏବେ ମାଷ୍ଟର୍ସ କରୁଛି। ସେଇଠି ମୁଁ ମୋର ଶେଷ ସେମିଷ୍ଟରରେ ଥିଲି ଯେତେବେଳେ ମୁଁ ୱେବ୍ସ ବିଷୟରେ ଜାଣିଲି, ଆଉ ହେନ୍ ସେ ପ୍ରୋଜେକ୍ଟ ମୋର ସିଲେକ୍ଟ ହେଲା। ଏଇ ଫିଲ୍ମ ମୋର 2023-24 ମୋ ନିଜର ଏକ୍ସପିରିଏନ୍ସ ଉପରେ ଆଧାରିତ। ସେହି ସମୟରେ ଗୋଟେ ନୂଆ କ୍ୟାଫେ ଖୋଲିଲା ମୋ ଘର ପାଖରେ, ଆଉ ସେଇ କ୍ୟାଫେରେ ଜଣା ଲୋକ ଅଜଣା ଜାଗା ମତେ ଅପନେଇ ମୋର ଗୋଟେ ଛୋଟ ଘର ଭଳିଆ କରିଦେଲେ, ଆଉ ମୋ ଯେତିକି ସବୁ ଯନ୍ତ୍ରଣା ଆଉ ଯେତିକି ପ୍ରଶ୍ନ ଥିଲା ତାର କିଛି ଉତ୍ତର ମିଳିଲା। ତ ସେଇ ଏକ୍ସପିରିଏନ୍ସକୁ ନେଇକି ମୁଁ ଭାବିଲି ଗୋଟେ ସର୍ଟ ଫିଲ୍ମ କରାଯାଇପାରିବ।
ଖରିଫ ଚାଷ ଲାଗି ଗଲା ବଛର ତୁଳନାଥି ଏ ବଛର 815 କୋଟି ଟଙ୍କା ଅଧିକା ଋଣ ଦିଆଯିବ ବୋଲି ରାଜ୍ୟ ସମବାୟ ବିଭାଗ ତରଫରୁ କୁହାଯାଇଛି। 2024 ଖରିଫ ଚାଷ ଲାଗି 18,86,074 ଜଣ ଚାଷୀଙ୍କୁ ପାଖାପାଖି 10,185 କୋଟି ଟଙ୍କା ଋଣ ଦିଆଯାଇଥିଲା। ହେଲେ ଏବଛର ଖରିଫ ଚାଷ ଲାଗି 11,000 କୋଟି ଟଙ୍କା ଋଣ ଦିଆଯିବ। ଋଣ ଦେବାର୍ଥି କ୍ଷୁଦ୍ର, ନାମପାତ୍ର ଆଉ ଭାଗ ଚାଷୀମାନଙ୍କୁ ଅଗ୍ରାଧିକାର ଦେବା ଲାଗି ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ସମବାୟ ବିଭାଗ ତରଫରୁ ଚିଠି କରାଯାଇଛି। ପୂର୍ବତଟ ରେଲ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଗଲାକାଲି ସମ୍ବଲପୁର ଝାରସୁଗୁଡ଼ା ରେଲ ସେକ୍ସନ୍ଥି ରେଲ ଭିତ୍ତିଭୂମି ପ୍ରକଳ୍ପ ଆଉ ଟ୍ରାଫିକ୍ ସୁବିଧା ଉନ୍ନତି କାମର ସମୀକ୍ଷା କରିଛନ୍। ଏ ସମୟତେ ଶ୍ରୀ ଫୁଙ୍କୱାଲ ଝାରସୁଗୁଡ଼ା ରୋଡ, ବୃନ୍ଦାମାଲ, ଲପଙ୍ଗା ଆର୍ ସରଲା ଷ୍ଟେସନ୍ ବୁଲି ଦେଖିଥିଲେ। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ହୋଇଯାଇଛି। ସାଂସଦ ମାଲବିକା ଦେବୀ ବୈଠକଟି ଯୋଗ ଦେଇକରି ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସଭାଗୃହନ ମାତୃ ଆଉ ଶିଶୁ ମୃତ୍ୟୁ ହାର କମାବାର କ୍ଷେତ୍ରଥି ଉଲ୍ଲେଖନୀୟ କାମ ଲାଗି ଜିଲ୍ଲାର ଆଶାକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଆଉ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କୁ ମିଳୁଥିବା 120 ପ୍ରକାରର ଉସୋର ସୁବିଧା ନେବାର୍କେ ଲୋକଙ୍କୁ କହିଛନ୍। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 6ଟା ଶଯ୍ୟାର ଆଇସିୟୁକେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆଉ ଶ୍ରୀ ପୂଜାରୀ ଉଦ୍ଘାଟନ କରିଛନ୍। ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡ଼ରମା ବନାଞ୍ଚଳ ଅଧୀନତେ ଥିବା ଉଷାକୋଟି ଅଭୟାରଣ୍ୟ ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପକେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଶ୍ରୀ ନାୟକ ଅଭୟାରଣ୍ୟ ଭିତରେ ଥିବା ବଡ଼ରମା କୁତବ ରାସ୍ତାନ ଶିକାରୀ ନିରୋଧ ତନଖି ଫାଟକ, ତନଖି ଗୃହ ଆଉ ପର୍ଯ୍ୟଟକ ସୁବିଧା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍। ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମଠାରେ କଲିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି 3 ଆଉ 4 ନମ୍ବର କ୍ୱାର୍ଟର ଫାଇନାଲ ଇଣ୍ଟରକାଶୀ ମୁମ୍ବାଇ ସିଟି ଆଉ ନର୍ଥ ଇଷ୍ଟ ୟୁନାଇଟେଡ୍ ଆର୍ ଜମସେଦପୁର ଏଫ୍ସି ଭିତରେ ଖେଳାଯିବ। ଗଲାକାଲି ମୋହନ ବାଗାନ ଏସ୍ଜି 2-1 ଗୋଲ୍ଥି କେରଲ ବ୍ଲାଷ୍ଟରକେ ଆଉ ଗୋଆ ଦଲ 2-1 ଗୋଲ୍ଥି ପଞ୍ଜାବ ଏଫ୍ସିକେ ହରେଇକରି ସେମିଫାଇନାଲ୍କେ ଯାଇଛେ। ଏସ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଜୁହାର।